ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ସଂସଦର ବଜେଟ୍ ଅଧିବେଶନର ଦୁଇ ନମ୍ବର ଖେପ୍ ଆଜ୍ ମୂଲ ହେଉଛି। ଏପ୍ରିଲ୍ 4 ତାରିଖ ତକ୍ ଚାଲବାର୍କେ ଥିବା ଏ ଅଧିବେଶନଟି 20ଟା କାର୍ଯ୍ୟଦିବସ ରହିବା। ଅଧିବେଶନଟି 2025-26 ଆର୍ଥିକ ବଛର ଲାଗି ଅନୁଦାନ ଦାବି ଆଉ ବ୍ୟୟ ଅଟକଳ ବିଲ୍ ଉପରେ ଆଲୋଚନା ହେବା। ଇନ ଜନେଇ ଦିଆଯାଇପାରେ ଯେ ସଂସଦର ବଜେଟ୍ ଅଧିବେଶନର ପହିଲା ଖେପ୍ ଗଲା ଜାନୁଆରୀ 31 ତାରିଖ ନୁ ଫେବୃୟାରୀ 13 ତାରିଖ ତକ୍ ହୋଇଥିଲା। ଆଇସିସି ଚାମ୍ପିୟନ୍ସ ଟ୍ରଫିନ ଭାରତୀୟ କ୍ରିକେଟ୍ ଦଳର ଐତିହାସିକ ବିଜୟ ଉତ୍ରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ଜରି ଶୁଭେଚ୍ଛା ଜଣାଇଛନ୍। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଗଲାକାଲି ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଥି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକେ 4 ୱିକେଟ୍ ଥି ହରେଇକରି ଚାମ୍ପିୟନ୍ ହୋଇଛେ। ଇତାକେ ମିଶେଇକରି ଭାରତୀୟ ଦଳ 3 ନମ୍ବର ଥର ଲାଗି ଚାମ୍ପିୟନ୍ସ ଟ୍ରଫି ଜିତିଛେ। ଭୁବନେଶ୍ୱର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଆଜି ଶୁଣାଣି ବନ୍ଦ ରହିବା। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜନାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। 2025-26 ଶିକ୍ଷା ବଛରଥି ସ୍ନାତକୋତ୍ତର ପାଠପଢ଼ାଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଆଜିଠାନୁ ମୂଲ ହେଉଛି। 28 ତାରିଖ ତକ୍ ସାମ୍ସ ୱେବ୍ସାଇଟ୍ ଜରିଆ ଆବେଦନ କରାଯାଇପାରିବା। କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଆଇବା ମେ 4-18 ତାରିଖ ଭିତରେ ହେବା। ଇତାର ସହିତ ଜୁଲାଇ 10 ତାରିଖ ତକ୍ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କେ ସ୍ନାତକୋତ୍ତର ପାଠ୍ୟକ୍ରମ ମୂଲ ହେବାର ଲକ୍ଷ୍ୟ ରଖାଯାଇଛି। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ଶେଷ ହେବାର ଉତ୍ରୁ ଅଲଙ୍କାରମାନଙ୍କର ଗଣତିମଣତି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ମରାମତି କାମ ସ୍ନାନଯାତ୍ରା ତକ୍ ଶେଷ ହେଲେ ଅଲଙ୍କାରମାନଙ୍କୁ ରତ୍ନଭଣ୍ଡାରକେ ନିଆଯିବା। ଇ ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି ମନ୍ତ୍ରୀ କହିଛନ୍,
ଚେଷ୍ଟା କରୁଛୁ ରଥଯାତ୍ରା ପୂର୍ବରୁ ଗଣତି ମଣତିର କାମ ବି ସାରିବା ପାଇଁ ଆମେ ଆଶାବାଦୀ ଅଛୁ ଯେ ସ୍ନାନଯାତ୍ରା ଯଥେଷ୍ଟ ପୂର୍ବରୁ ଯଦି ସରିଲା ରିପେୟାରିଂ ତାହେଲେ ରଥଯାତ୍ରା ପୂର୍ବରୁ ଗଣତି ମଣତି ହେବ। ଯଦି ସ୍ନାନଯାତ୍ରା ପୂର୍ବରୁ କି ସ୍ନାନଯାତ୍ରା ସମୟ ପାଖାପାଖି ସରିଲା ତାହେଲେ ଆମେ କେବଳ ଆମର ଯେଉଁ ମହାପ୍ରଭୁଙ୍କର ଯେଉଁ ଅଳଙ୍କାର ଅଛି ତାକୁ କେବଳ ସେଠିକି ସିଫ୍ଟ କରିଦେବୁ ଏବଂ ଗଣତି ମଣତି ପ୍ରକ୍ରିୟା ରଥଯାତ୍ରା ପରେ ହିଁ ହେବ।
ସେନ୍ତା ଶ୍ରୀମନ୍ଦିରନ ଇ ମାସ ଶେଷ ତକ୍ ଧାଡ଼ି ଦର୍ଶନକେ ନେଇକରି ପଦକ୍ଷେପ ନିଆଯିବା ଆଉ ଖରାକେ ନଜରଥି ରଖିକରି ଶ୍ରଦ୍ଧାଳୁମାନଙ୍କ ଲାଗି ଖାସ୍ ବ୍ୟବସ୍ଥା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଗଲାକାଲି ରାଜ୍ୟର ଭିନ୍ ଭିନ୍ ଜାଗାନ ଫଗୁନ୍ ମାସର ଶୁକ୍ଲ ଦଶମୀ ତିଥି ଦୋଳଯାତ୍ରା ମୂଲ ହୋଇଛି। ଫଗୁ ଦଶମୀ ଅବସରରେ ପୁରୀ ଶ୍ରୀମନ୍ଦିରନ ଗଲାକାଲିନୁ ହପ୍ତେ ଧରିକରି ହେବାର୍କେ ଥିବା ଦୋଳ ଉତ୍ସବ ଭିଲ୍ ମୂଲ ହୋଇଛି। ଆଇବା 14 ତାରିଖ ଫଗୁନ୍ ପୂର୍ଣ୍ଣି ଦିନ ଶ୍ରୀବିଗ୍ରହଙ୍କର ସୁନାବେଶ ହେବା। କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଗି ବଛା ହୋଇଥିବା ଅନୁବାଦକ ସୁଭାଷ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଆ ଶୁଭେଚ୍ଛା ଜଣାଇଛନ୍। ବିଶିଷ୍ଟ ଲେଖକ ଆର୍ ଅନୁବାଦକ ସୁଭାଷ ଶତପଥୀ, ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡଙ୍କର ଆତ୍ମଜୀବନୀ ଲୋନ୍ ଫକ୍ସ ଡ୍ୟାନ୍ସିଂର ଓଡ଼ିଆ ଅନୁବାଦ, କୋକିଶିଆଳିର ଏକକ ନୃତ୍ୟ ଲାଗି କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ଓଡ଼ିଶାକେ ଫିନ୍ଟେକ୍ ହବ୍ ବନାବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ ଆଉ ଇତାକେ ନଜରଥି ରଖିକରି ନୂଆ ଫିନ୍ଟେକ୍ ନୀତି ଅଣାଯିବା ବୋଲି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟଟି କୁହାଯାଇଛି। ରାଜ୍ୟର ଅର୍ଥନୈତିକ ଆର୍ ସାମାଜିକ ବିକାଶଥି ଫିନ୍ଟେକ୍ ଫାର୍ମମାନଙ୍କର ଯୋଗଦାନକେ ବଢ଼ାବା ଲାଗି ଗୋଟେ ବ୍ଲୁ ପ୍ରିଣ୍ଟ ତିଆରି କରାଯିବା। ସୁବର୍ଣ୍ଣପୁରର ନାଟ ଅନୁଷ୍ଠାନ ତରଫ ରାଷ୍ଟ୍ରୀୟ ନାଟ ମେଳା ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନର ହୋଇଥିବା କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଆମ ଅଞ୍ଚଳର ରଙ୍ଗମଞ୍ଚ ଓ ଅଭିନେତ୍ରୀ ସମସ୍ୟା ଶୀର୍ଷକ ଆଲୋଚନାଚକ୍ର ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ନଗାଁ 2 ଠାନେ ପଲ୍ଲୀ ଆଲୋକ ପାଠାଗାର ଆର୍ ସଞ୍ଜୀବନୀ ସେବା ସଂଗଠନର ମିଳିତ ସହଯୋଗଥି ଗୋଟେ ମାହାଲିଆ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ ଉଦ୍ଘାଟନ କରିକରି ଗାଁ ଇଲାକାନ ସାଧାରଣ ଲୋକଙ୍କୁ ଇ ସେବା ଯୋଗାଇ ଦେବାର କ୍ଷେତ୍ରଟି ଶିବିରର ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ। ରାଜ୍ୟ ଆଇବା 4-5 ଦିନ ଭିତରେ ଦିନର ତାପମାତ୍ରା 3-5 ଡିଗ୍ରୀ ତକ୍ ବଢ଼ବା ବୋଲି ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ତରଫ କୁହାଯାଇଛି। ରାଜ୍ୟର 6ଟା ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଆର୍ ବଲାଙ୍ଗୀର ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ଉପରେ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ରାଜ୍ୟର ସବୁନୁ ଜହତାତି ବୌଦ୍ଧନ 38.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।